কাহানী মনৰ তাহা কেবে ভুলি হুয়েনি শুণরে শুণ মহাপ্রেম কাহানী মনৰ তাহা কেবে ভুলি হুয়েনি শিশু সে সুকোমল শান্তি অবতার শিশু সে সুকোমল শান্তি অবতার স্বর্গ আসিলে আম লাগি জীবন দেলে শুণরে শুণ মহাপ্রেম কাহানী মনৰ তাহা কেবে ভুলি হুয়েনি
কেবে ভুলি হুয়েনি। ଈଶ୍ୱରଙ୍କର ଅଭିଷିକ୍ତ ତ୍ରାଣକର୍ତ୍ତା।
ଉପସ୍ଥାପନ କରୁଛୁ ନୂତନ ନିୟମରେ ଥିବା ଲୁକଙ୍କ ଲିଖିତ ପୁସ୍ତକରୁ କେତେକ ମନୋନୀତ ଶାସ୍ତ୍ରାଂଶ। ପାପୀ ମନୁଷ୍ୟର ପରିତ୍ରାଣ ପାଇଁ କିପରି ପ୍ରଭୁ ଯୀଶୁ ମୃତ୍ୟୁଭୋଗ କଲେ ଏବଂ ପୁନର୍ବାର ତୃତୀୟ ଦିବସରେ କବରରୁ ପୁନରୁତ୍ଥିତ ହୋଇ ପାପ ଓ ମୃତ୍ୟୁର ଶକ୍ତି ଉପରେ ବିଜୟ ଲାଭ କଲେ ତାର ଚାକ୍ଷୁଷ ସାକ୍ଷ୍ୟ ଏଥିରେ ବର୍ଣ୍ଣିତ ହୋଇଛି।
ପ୍ରଭୁଙ୍କ ଆତ୍ମା ମୋ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧମାନଙ୍କୁ ଦୃଷ୍ଟିଶକ୍ତି ଦାନ କରିବା, ନିର୍ଯାତିତମାନଙ୍କୁ ଉଦ୍ଧାର କରିବା ଓ ପ୍ରଭୁ ତାଙ୍କ ଲୋକମାନଙ୍କୁ ରକ୍ଷା କରିବାର ସମୟ ଯେ ଉପସ୍ଥିତ, ଏହା ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଛନ୍ତି। ସେହି ସମୟରେ ମରୁ ଅଞ୍ଚଳରେ ଜିଖରିଅଙ୍କ ପୁତ୍ର ଜୋହନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା। ତେଣୁ ଜୋହନ ଜର୍ଦ୍ଦନ ନଦୀର ସମସ୍ତ ଅଞ୍ଚଳକୁ ଯାଇ ପ୍ରଚାର କରିବାକୁ ଲାଗିଲେ, ପାପରୁ ମନ ଫେରାଅ ଓ ଜଳଦୀକ୍ଷା ଗ୍ରହଣ କର, ତାହେଲେ ଈଶ୍ୱର ତୁମମାନଙ୍କର ପାପ କ୍ଷମା କରିବେ। ଭାବବାଦୀ ଯିଶାୟାଙ୍କ ପୁସ୍ତକରେ ଉଲ୍ଲେଖ ଅଛି, କେହି ଜଣେ ମରୁଭୂମିରେ ଚିତ୍କାର କରି କହୁଛନ୍ତି, ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର, ତାଙ୍କର ଯାତ୍ରା ନିମନ୍ତେ ଏକ ସଡ଼କ ପଥ ନିର୍ମାଣ କର, ପ୍ରତ୍ୟେକ ଉପତ୍ୟକାକୁ ପୂର୍ଣ୍ଣ କରାଯାଉ, ପାହାଡ଼ ଓ ପର୍ବତଗୁଡ଼ିକୁ ସମତଳ କରାଯାଉ, ବକ୍ର ମାର୍ଗ ସବୁ ସରଳ କରାଯାଉ ଓ କଙ୍କରିତ ପଥ ସବୁକୁ ମସୃଣ କରାଯାଉ। ସମଗ୍ର ମାନବ ଜାତି ଈଶ୍ୱରଙ୍କ ପରିତ୍ରାଣର ଯୋଜନା ଦେଖିବେ। ମସିହଙ୍କ ପ୍ରତୀକ୍ଷାରେ ଥିବା ଲୋକମାନଙ୍କ ଆଶା ଆକାଂକ୍ଷା ବୃଦ୍ଧି ପାଇବାକୁ ଲାଗିଲା। ଜୋହନ ହୁଏତ ମସିହ ହୋଇଥିବେ ଏ କଥା ସେମାନେ ମନେ ମନେ ଭାବିବାକୁ ଲାଗିଲେ, କିନ୍ତୁ ଜୋହନ କହିଲେ, ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋଠାରୁ ଆହୁରି ମହାନ, ଏପରିକି ତାଙ୍କ ପାଦୁକାର ବନ୍ଧନ ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ। ଅନ୍ୟ ସମସ୍ତେ ଜଳରେ ଦୀକ୍ଷିତ ହେବା ପରେ ଯୀଶୁ ମଧ୍ୟ ଜଳଦୀକ୍ଷା ଗ୍ରହଣ କଲେ। ସେହି ସମୟରେ ସେ ପ୍ରାର୍ଥନା କରୁଥିବା ବେଳେ ଆକାଶ ଉନ୍ମୁକ୍ତ ହେଲା ଏବଂ ପବିତ୍ର ଆତ୍ମା ଏକ କପୋତ ରୂପରେ ତାଙ୍କ ଉପରେ ଅବତରଣ କଲେ। ସ୍ୱର୍ଗରୁ ଏହି ବାଣୀ ଉଚ୍ଚାରିତ ହେଲା, ତୁମେ ମୋର ପ୍ରିୟ ପୁତ୍ର, ତୁମ ପ୍ରତି ମୁଁ ଅତୀବ ପ୍ରୀତ। ଯୀଶୁ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ 30 ବର୍ଷ ହୋଇଥିଲା। ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦନରୁ ଫେରିଲେ ଓ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ମରୁ ଅଞ୍ଚଳକୁ ଗଲେ। ସେଠାରେ ସେ ଶୈତାନ ଦ୍ୱାରା 40 ଦିନ ପର୍ଯ୍ୟନ୍ତ ପରୀକ୍ଷିତ ହେଲେ। ସେହି ସମୟ ଭିତରେ ସେ କିଛି ଭୋଜନ କରିନଥିଲେ, ତେଣୁ 40 ଦିନ ଅତିବାହିତ ହେବା ପରେ ସେ କ୍ଷୁଧିତ ହେଲେ। ଶୈତାନ ତାଙ୍କୁ କହିଲା, ତୁମେ ଯଦି ଈଶ୍ୱରଙ୍କ ପୁତ୍ର ତେବେ ଏହି ପଥରଗୁଡ଼ାକୁ ଆଦେଶ ଦେଇ ରୋଟିରେ ପରିଣତ କର। କିନ୍ତୁ ଯୀଶୁ ଉତ୍ତର ଦେଲେ, ଧର୍ମଶାସ୍ତ୍ରରେ ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିପାରିବ ନାହିଁ। ତାପରେ ଶୈତାନ ତାଙ୍କୁ ଗୋଟିଏ ଉଚ୍ଚ ସ୍ଥାନକୁ ନେଇଗଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଜଗତର ସମସ୍ତ ରାଜ୍ୟ ଦେଖାଇଲା। ଶୈତାନ ତାଙ୍କୁ କହିଲା, ମୁଁ ତୁମକୁ ଏ ସମସ୍ତର କ୍ଷମତା ଓ ଧନସମ୍ପଦ ଦେବି, କାରଣ ଏସବୁ ମୋ ହସ୍ତରେ ନ୍ୟସ୍ତ ହୋଇଛି ଓ ମୋର ଯାହାକୁ ଇଚ୍ଛା ତାହାକୁ ସବୁ ଦେଇପାରିବି। ତୁମେ ଯଦି ମୋତେ ପୂଜା କରିବ ତେବେ ଏସବୁ ତୁମର ହେବ। ଯୀଶୁ ଉତ୍ତର ଦେଲେ, ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ତୁମର ପ୍ରଭୁ ଈଶ୍ୱରଙ୍କୁ କେବଳ ପୂଜା କର ଏବଂ କେବଳ ତାଙ୍କର ସେବା କର। ତାପରେ ଶୈତାନ ତାଙ୍କୁ ଜେରୁସାଲେମକୁ ନେଇଗଲା ଓ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ତାଙ୍କୁ ଛିଡ଼ା କରାଇ କହିଲା, ତୁମେ ଯଦି ଈଶ୍ୱରଙ୍କ ପୁତ୍ର ତେବେ ଏହି ସ୍ଥାନରୁ ତଳକୁ ଡେଇଁ ପଡ଼, କାରଣ ଧର୍ମଶାସ୍ତ୍ର ଲେଖା ଅଛି, ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ। ଆହୁରି ମଧ୍ୟ ଉଲ୍ଲେଖ ଅଛି, ତୁମର ପାଦ ଯେପରି ପଥରରେ ଆଘାତ ନ ପାଏ ସେଥିପାଇଁ ସେମାନେ ତୁମକୁ ସେମାନଙ୍କ ହାତରେ ତୋଳି ଧରିବେ। କିନ୍ତୁ ଯୀଶୁ ଉତ୍ତର ଦେଲେ, ଧର୍ମଶାସ୍ତ୍ରରେ ଲେଖା ଅଛି, ତୁମର ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ। ସୈତାନ ବିଭିନ୍ନ ଉପାୟରେ ଯୀଶୁଙ୍କୁ ପ୍ରଲୋଭନ ଦେଖାଇବା ପରେ କିଛି ସମୟ ପାଇଁ ତାଙ୍କୁ ଛାଡ଼ି ଚାଲିଗଲା। ତାପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ଗାଲିଲିକୁ ଫେରିଗଲେ। ସେ ସମସ୍ତ ଅଞ୍ଚଳରେ ତାଙ୍କ ବିଷୟରେ ସମ୍ବାଦ ବ୍ୟାପିଗଲା। ସେ ସମାଜ ଗୃହମାନଙ୍କରେ ଶିକ୍ଷା ଦେଲେ ଓ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେଲେ। ତାପରେ ଯୀଶୁ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ବିଶ୍ରାମବାର ଦିନ ତାଙ୍କ ରୀତି ଅନୁସାରେ ପୂର୍ବପରି ସେ ସମାଜ ଗୃହକୁ ଗଲେ। ଶାସ୍ତ୍ରପାଠ କରିବା ନିମନ୍ତେ ତାଙ୍କୁ ଭାଉବାଦୀ ଯିଶାଙ୍କ ପୁସ୍ତକ ଦିଆଗଲା। ସେ ଉକ୍ତ ପୁସ୍ତକ ଫିଟେଇ ଏହି ଅଂଶଟି ପାଠ କଲେ, ପ୍ରଭୁଙ୍କ ଆତ୍ମା ମୋ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧମାନଙ୍କୁ ଦୃଷ୍ଟିଶକ୍ତି ଦାନ କରିବା, ନିର୍ଯାତିତମାନଙ୍କୁ ଉଦ୍ଧାର କରିବା ଓ ପ୍ରଭୁ ତାଙ୍କ ଲୋକମାନଙ୍କୁ ରକ୍ଷା କରିବାର ସମୟ ଯେ ଉପସ୍ଥିତ, ଏହା ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଛନ୍ତି। ଯୀଶୁ ପୁସ୍ତକ ବନ୍ଦ କରି ପରିଚାରକକୁ ଫେରାଇ ଦେଇ ଉପବେଶନ କଲେ। ସମାଜ ଗୃହରେ ଥିବା ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହେଲା। ସେତେବେଳେ ସେ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ରର ଏହି ଯେଉଁ ଅଂଶ ଶୁଣିଲ ତାହା ଆଜି ସଫଳ ହେଲା। ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଗାଲିଲି ଓ ଜିଉଦା ପ୍ରଦେଶର ସହରମାନଙ୍କରୁ ଓ ଜିରୁସାଲମରୁ ଆସିଥିବା ଫାରୁସି ଓ ଧର୍ମଗୁରୁମାନେ ସେଠାରେ ବସିଥିଲେ। ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ଯୀଶୁଙ୍କଠାରେ ପ୍ରଭୁଙ୍କ ଶକ୍ତି ଥିଲା। କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ତା ବିଛଣାରେ ବୋହି ଆଣିଲେ ଏବଂ ତାକୁ ଘର ଭିତରକୁ ଯୀଶୁଙ୍କ ଆଗକୁ ନେଇଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଲୋକଗହଳି ହେତୁ ସେମାନେ ତାକୁ ଭିତରକୁ ନେବା ପାଇଁ କୌଣସି ବାଟ ପାଇଲେ ନାହିଁ। ତେଣୁ ସେମାନେ ତାକୁ ଛାତ ଉପରକୁ ବୋହିନେଲେ। ଛାତରୁ କେତେକ ଟାଇଲ୍ ଖୋଲିଦେଇ ସେହି ବାଟେ ରୋଗୀକୁ ଶଯ୍ୟା ସହିତ ଯୀଶୁଙ୍କ ଆଗରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ତଳକୁ ଖସେଇଦେଲେ। ଯୀଶୁ ସେମାନଙ୍କର ଏହି ପ୍ରଗାଢ଼ ବିଶ୍ୱାସ ଦେଖି ରୋଗୀକୁ କହିଲେ, ବନ୍ଧୁ, ତୁମର ପାପ ସବୁ କ୍ଷମା ହୋଇଅଛି। ଧର୍ମଗୁରୁ ଓ ଫାରୁସିମାନେ ପରସ୍ପରକୁ କୁହାକୁହି ହେଲେ, ଏ ଲୋକ ଈଶ୍ୱର ନିନ୍ଦା କରି କଥା କହୁଛି, ସେ କିଏ? ଏକମାତ୍ର ଈଶ୍ୱର ହିଁ ପାପ କ୍ଷମା କରିପାରନ୍ତି। ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣିପାରି ସେମାନଙ୍କୁ କହିଲେ, ତୁମେ କାହିଁକି ଏପରି କଥା ସବୁ ଭାବୁଛ? ତୁମର ପାପ ସବୁ କ୍ଷମା ହୋଇଛି ବୋଲି କହିବା ସହଜ ନା ଉଠି ଚାଲ ବୋଲି କହିବା ସହଜ? ହେଉ, ମୁଁ ତୁମମାନଙ୍କୁ ପ୍ରମାଣ ଦେବାକୁ ଚାହେଁ ଯେ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି। ଏହା କହି ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, ମୁଁ ତୁମକୁ କହୁଛି, ଉଠ, ତୁମର ଶଯ୍ୟା ନେଇ ଘରକୁ ଯାଅ। ସଙ୍ଗେ ସଙ୍ଗେ ସେ ସମସ୍ତଙ୍କ ଆଗରେ ଉଠି ଛିଡ଼ା ହେଲା ଓ ଯେଉଁ ବିଛଣାରେ ଶୋଇଥିଲା ତାକୁ ଉଠେଇ ନେଲା। ପୁଣି ଈଶ୍ୱରଙ୍କ ପ୍ରଶଂସା କରି ଘରକୁ ଫେରିଗଲା। ସେମାନେ ସମସ୍ତେ ବିସ୍ମିତ ହେଲେ ଓ ଭୟରେ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, କେଡ଼େ ଆଶ୍ଚର୍ଯ୍ୟ ବିଷୟ ସବୁ ଆଜି ଦେଖିଲୁ। ଏହାପରେ ଦିନେ ଯୀଶୁ ଏକ ପାହାଡ଼ ଉପରକୁ ପ୍ରାର୍ଥନା କରିବାକୁ ଗଲେ ଓ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି ସମସ୍ତ ରାତ୍ରି ବିତାଇଲେ। ପରଦିନ ପ୍ରତ୍ୟୁଷରେ ତାଙ୍କର ଶିଷ୍ୟମାନଙ୍କୁ ପାଖକୁ ଡାକିଲେ ଓ ସେମାନଙ୍କ ମଧ୍ୟରୁ ବାର ଜଣଙ୍କୁ ମନୋନୀତ କରି ପ୍ରେରିତ ନାମ ଦେଲେ। ସେମାନେ ହେଉଛନ୍ତି ସିମୋନ, ଯାହାଙ୍କୁ ସେ ପିତର ନାମ ଦେଲେ, ଓ ତାଙ୍କର ଭାଇ ଆନ୍ଦ୍ରିୟ, ଜାକୁବ ଓ ଜୋହନ, ଫିଲିପ ଓ ବାର୍ଥୋଲୋମି, ମାଥ୍ୟୁ ଓ ଥୋମା, ଆଲଫିଙ୍କ ପୁତ୍ର ଜାକୁବ ଓ ସିମୋନ, ଯାହାଙ୍କୁ ଦେଶପ୍ରେମୀ କୁହାଯାଉଥିଲା, ଜାକୁବଙ୍କ ପୁତ୍ର ଜିହୁଦା ଓ ଇସ୍କାରିୟତ ଜିହୁଦା, ଯିଏ ବିଶ୍ୱାସଘାତକ ହେଲା। ଯୀଶୁ ପ୍ରେରିତ ଶିଷ୍ୟମାନଙ୍କ ସହିତ ପାହାଡ଼ରୁ ଓହ୍ଲେଇ ତାଙ୍କର ବହୁସଂଖ୍ୟକ ଅନୁଗାମୀଙ୍କ ସହିତ ଏକ ସମତଳ ସ୍ଥାନରେ ଠିଆ ହେଲେ। ଜିହୁଦା ପ୍ରଦେଶର ସମସ୍ତ ଅଞ୍ଚଳରୁ ଏବଂ ଜିରୁସାଲମ, ସୋର ଓ ସିଦନର ଉପକୂଳବର୍ତ୍ତୀ ଅଞ୍ଚଳରୁ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। ସେମାନେ ତାଙ୍କର ଶିକ୍ଷା ଶୁଣିବାକୁ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ପାଇଁ ଆସିଥିଲେ। ଯେଉଁମାନେ ଭୂତଗ୍ରସ୍ତ ହୋଇ କଷ୍ଟ ପାଉଥିଲେ ସେମାନେ ମଧ୍ୟ ଆସି ସୁସ୍ଥ ହେଲେ। ସମସ୍ତେ ତାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାଙ୍କଠାରୁ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲା। ଲୋକମାନେ ଗୋଟିକ ପରେ ଗୋଟିଏ ସହରରୁ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ, ଓ ଯେତେବେଳେ ବହୁତ ଜନଗହଳି ହେଲା, ଯୀଶୁ ଏହି ଦୃଷ୍ଟାନ୍ତ କଥା କହିଲେ। ଥରେ ଜଣେ ଲୋକ ବିହନ ବୁଣିବାକୁ ଗଲା। ସେ କ୍ଷେତରେ ବିହନ ବୁଣିବା ସମୟରେ କେତେକ ବାଟକଡ଼ରେ ପଡ଼ିଲା, ସେଗୁଡ଼ିକ ପାଦରେ ଦଳି ହୋଇଗଲା ଓ ପକ୍ଷୀମାନେ ଖାଇଗଲେ। କେତେକ ପଥୁରିଆ ଭୂଇଁରେ ପଡ଼ିଲା, ଓ ଯେତେବେଳେ ଚାରାଗଛ ହେଲା, ସେଗୁଡ଼ିକ ପାଣି ନ ପାଇ ଶୁଖିଗଲା। ଆଉ କେତେକ ବିହନ କଣ୍ଟାବୁଦାରେ ପଡ଼ିଲା, ଓ କଣ୍ଟାଗଛ ଚାରାଗଛଗୁଡ଼ିକୁ ଚାପି ପକାଇଲା। ଆଉ କେତେକ ବିହନ ଭଲ ଭୂମିରେ ପଡ଼ିଲା, ତାର ଚାରା ବଢ଼ି ଶହେଗୁଣ ଫଳ ଫଳିଲା। ଶେଷରେ ଯୀଶୁ କହିଲେ, ଶୁଣିବାକୁ କାନ ଥିଲେ ଶୁଣ। ତାଙ୍କର ଶିଷ୍ୟମାନେ ଯୀଶୁଙ୍କୁ ଦୃଷ୍ଟାନ୍ତର ଅର୍ଥ ପଚାରିବାରୁ ସେ ଉତ୍ତର ଦେଲେ, ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ନିଗୁଢ଼ ତତ୍ତ୍ୱର ଜ୍ଞାନ ତୁମକୁ ଦିଆଯାଇଛି, କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ତାହା କେବଳ ଉଦାହରଣ ହୋଇ ରହିଯାଏ, ଫଳତଃ ସେମାନେ ଅନେଇ ଦେଖିପାରନ୍ତିନି, ଶୁଣି ବୁଝିପାରନ୍ତିନି। ଯୀଶୁ ଦୃଷ୍ଟାନ୍ତର ଅର୍ଥ ବୁଝାଇ କହିଲେ, ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ। ଯେଉଁମାନେ କେବଳ ଶୁଣନ୍ତି ସେମାନେ ବାଟରେ ବୁଣାଯାଇଥିବା ବିହନ ପରି। ସୈତାନ ଆସି ସେମାନଙ୍କ ହୃଦୟରୁ ଈଶ୍ୱରଙ୍କ ବାର୍ତ୍ତା କାଢ଼ି ନେଇଯାଏ, ତେଣୁ ସେମାନେ ବିଶ୍ୱାସ କରି ପରିତ୍ରାଣ ପାଇପାରନ୍ତି ନାହିଁ। ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀର ଭାବେ ପ୍ରବେଶ କରିନଥିବାରୁ ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ, ଏବଂ ପରୀକ୍ଷା ଆସିଲେ ସେମାନଙ୍କ ପତନ ଘଟେ। ଯେଉଁମାନେ ବାର୍ତ୍ତା ଶୁଣନ୍ତି କିନ୍ତୁ ସାଂସାରିକ ଚିନ୍ତା, ଧନସମ୍ପତ୍ତି ଓ ଭୋଗବିଳାସରେ ମଜି ରହନ୍ତି, ସେମାନେ କଣ୍ଟାବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରିପାରନ୍ତି ନାହିଁ। ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି। ଦିନେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଗୋଟିଏ ନୌକାରେ ଚଢ଼ି କହିଲେ, ଚାଲ ଆମେ ହ୍ରଦର ଆରପାରିକୁ ଯିବା। ସେମାନେ ଯାତ୍ରା ଆରମ୍ଭ କଲେ। ଯିବା ସମୟରେ ଯୀଶୁ ଶୋଇପଡ଼ିଲେ। ହଠାତ୍ ହ୍ରଦ ଉପରେ ପ୍ରଚଣ୍ଡ ବାୟୁ ବହିଲା, ଆଉ ନୌକାରେ ପାଣି ପଶିବାକୁ ଲାଗିଲା, ଯାହାଫଳରେ ସେମାନେ ସମସ୍ତେ ଘୋର ବିପଦରେ ପଡ଼ିଲେ। ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଯାଇ ତାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ। ଯୀଶୁ ଉଠି ପବନ ଓ ତରଙ୍ଗକୁ ଧମକ ଦେଲେ, ସେମାନେ ସୁସ୍ଥିର ହେଲେ ଓ ବାୟୁମଣ୍ଡଳ ଶାନ୍ତ ହେଲା। ତାପରେ ସେ ଶିଷ୍ୟମାନଙ୍କୁ କହିଲେ, ତୁମାନଙ୍କର ବିଶ୍ୱାସ କାହିଁ? କିନ୍ତୁ ସେମାନେ ବିସ୍ମିତ ଓ ଭୟଭୀତ ହୋଇ ପରସ୍ପରକୁ କହିଲେ, ଏହି ବ୍ୟକ୍ତି କିଏ? ସେ ପବନ ଓ ତରଙ୍ଗକୁ ଆଦେଶ ଦେଲେ ସେମାନେ ତାଙ୍କର ବାଧ୍ୟ ହେଉଛନ୍ତି। ଦିନେ ଯୀଶୁ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାଙ୍କ ପାଖକୁ ଆସିଲେ। ସେମାନଙ୍କୁ ପଚାରିଲେ, ମୁଁ କିଏ? ଏ ବିଷୟରେ ଲୋକମାନେ କ'ଣ କହନ୍ତି? ସେମାନେ ଉତ୍ତର ଦେଲେ, କେହି କେହି କହନ୍ତି ଆପଣ ଦୀକ୍ଷାଦାତା ଯୋହନ, ଅନ୍ୟମାନେ କହନ୍ତି ଆପଣ ଏଲିୟ, ଆଉ ଅନ୍ୟମାନେ କହନ୍ତି ଯେ ପୁରାକାଳର ଭାଓବାଦୀମାନଙ୍କ ମଧ୍ୟରୁ ଜଣେ ଜୀବନ ଲାଭ କରିଛନ୍ତି। ସେମାନଙ୍କୁ ପଚାରିଲେ, ତୁମେ କ'ଣ ଭାବୁଛ? ମୁଁ କିଏ ବୋଲି ତୁମେ କ'ଣ କହୁଛ? ପିତର ଉତ୍ତର ଦେଲେ, ଆପଣ ଈଶ୍ୱରଙ୍କଠାରୁ ଆଗତ ମସିହ। ତାପରେ ଯୀଶୁ ଏହି କଥା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ। ପୁଣି ସେମାନଙ୍କୁ କହିଲେ, ମନୁଷ୍ୟ ପୁତ୍ର ବହୁତ ଦୁଃଖଭୋଗ କରିବେ ଓ ଇହୁଦୀ ନେତା, ମୁଖ୍ୟ ଯାଜକ ଓ ଧର୍ମଗୁରୁମାନଙ୍କ ଦ୍ୱାରା ପରିତ୍ୟକ୍ତ ହେବେ। ସେ ମୃତ୍ୟୁଭୋଗ କରିବେ, କିନ୍ତୁ ତୃତୀୟ ଦିବସରେ ସେ ଜୀବିତ ହୋଇ ଉଠିବେ। ଆଉ ସେ ସମସ୍ତଙ୍କୁ କହିଲେ, ଯଦି କେହି ମୋର ଅନୁଗାମୀ ହେବାକୁ ଚାହେଁ, ସେ ନିଜକୁ ଭୁଲିଯାଉ, ପ୍ରତିଦିନ ନିଜର କୃଶ ବହନ କରି ମୋର ଅନୁଗମନ କରୁ, କାରଣ ଯେ ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ ସେ ତା ହରାଇବ, କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଏ ସେ ତା ରକ୍ଷା କରିବ। ଯଦି ଜଣେ ଲୋକ ସମଗ୍ର ଜଗତ ଲାଭ କରେ କିନ୍ତୁ ନିଜେ ହଜିଯାଏ ଅବା ବିନଷ୍ଟ ହୁଏ, ତେବେ ତାର କି ଲାଭ? ଯଦି ଜଣେ ଲୋକ ମୋ ବିଷୟରେ ଓ ମୋର ଶିକ୍ଷା ବିଷୟରେ ଲଜ୍ଜିତ ହୁଏ, ତେବେ ମନୁଷ୍ୟପୁତ୍ର ଯେତେବେଳେ ମହିମାନ୍ୱିତ ହୋଇ ପିତା ଓ ପବିତ୍ର ସ୍ୱର୍ଗଦୂତଗଣଙ୍କ ଗୌରବରେ ଆସିବେ, ସେତେବେଳେ ସେ ମଧ୍ୟ ତା ବିଷୟରେ ଲଜ୍ଜିତ ହେବେ। ଏସବୁ କହିବାର ପ୍ରାୟ ଏକ ସପ୍ତାହ ପରେ ଯୀଶୁ ପିତର, ଯୋହନ ଓ ଜାକୁବଙ୍କୁ ସଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଏକ ପାହାଡ଼ ଉପରକୁ ଗଲେ। ସେ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଓ ତାଙ୍କର ବସ୍ତ୍ର ଉଜ୍ଜଳ ଓ ଶୁଭ୍ର ହେଲା। ହଠାତ୍ ଦୁଇ ଜଣ ବ୍ୟକ୍ତି ସେଠାରେ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖାଗଲା। ସେମାନେ ଥିଲେ ମୂଷା ଓ ଏଲିୟ। ସେମାନେ ସ୍ୱର୍ଗୀୟ ଗୌରବରେ ପରିପୂର୍ଣ୍ଣ ଥିଲେ। ଜେରୁସାଲମରେ ମୃତ୍ୟୁଭୋଗ କରିବା ଦ୍ୱାରା ଯୀଶୁ କିପରି ଶୀଘ୍ର ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବେ ସେ ବିଷୟରେ ସେମାନେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସେତେବେଳେ ପିତର ଓ ତାଙ୍କ ସଙ୍ଗୀମାନେ ଗାଢ଼ ନିଦ୍ରା ଯାଇଥିଲେ, କିନ୍ତୁ ସେମାନେ ଚେଇଁ ଉଠି ଯୀଶୁଙ୍କର ଗୌରବାଜ୍ୱଳ ରୂପାନ୍ତର ଓ ତାଙ୍କ ସହିତ ଠିଆ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଦେଖିଲେ। ସେହି ବ୍ୟକ୍ତିମାନେ ଯୀଶୁଙ୍କଠାରୁ ବିଦାୟ ନେବା ସମୟରେ ପିତର ଯୀଶୁଙ୍କୁ କହିଲେ, ଗୁରୁ, ଆମେ ଯେ ଏଠାରେ ଅଛୁ ଏହା କେଡ଼େ ସୌଭାଗ୍ୟର କଥା। ଆମେ ଏଠାରେ ତିନୋଟି ତମ୍ବୁ ପକାଇବା, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୂଷାଙ୍କ ପାଇଁ, ଆଉ ଗୋଟିଏ ଏଲିୟଙ୍କ ପାଇଁ। ସେ କ'ଣ କହୁଥିଲେ ତା ସେ ପ୍ରକୃତରେ ଜାଣିନଥିଲେ। ସେ ଏହିପରି କହୁଥିବା ସମୟରେ ଖଣ୍ଡିଏ ମେଘ ଆସି ତାର ଛାୟାରେ ସେମାନଙ୍କୁ ଆଚ୍ଛାଦନ କଲା। ଶିଷ୍ୟମାନେ ଭୟଭୀତ ହେଲେ ଓ ମେଘ ମଧ୍ୟରୁ ଗୋଟିଏ ବାଣୀ ଶୁଣିଲେ, ଏ ମୋର ମନୋନୀତ ପୁତ୍ର, ତାଙ୍କ କଥା ଶୁଣ। ବାଣୀ ଉଚ୍ଚାରିତ ହେବା ପରେ ଯୀଶୁ ସେଠାରେ ଏକାକୀ ଥିବାର ଦେଖାଗଲା। ଶିଷ୍ୟମାନେ ଏସବୁ ବିଷୟ ନୀରବ ରହିଲେ। ସେମାନେ ଦେଖିଥିବା ବିଷୟ କାହାକୁ କହିଲେ ନାହିଁ। ଦିନେ କର ଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ଆସିଲେ। ଫାରୁସି ଆଉ ଧର୍ମଗୁରୁମାନେ ଆପତ୍ତି କରି କହିଲେ, ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି। ଏ ସମ୍ପର୍କରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ। ମନେକର ତୁମମାନଙ୍କ ମଧ୍ୟରୁ ଜଣକର 100ଟି ମେଣ୍ଢା ଅଛି ଏବଂ ସେଥିରୁ ଗୋଟିଏ ହଜିଗଲା, ତେବେ ସେ କ'ଣ କରେ? ସେ ଅନ୍ୟ 99 ମେଣ୍ଢାକୁ ପଡ଼ିଆରେ ଛାଡ଼ି ହଜିଥିବା ମେଣ୍ଢାଟି ପାଇବା ପର୍ଯ୍ୟନ୍ତ ଖୋଜିବାକୁ ଯାଏ। ସେ ତାକୁ ପାଇଲେ ଏତେ ଆନନ୍ଦିତ ହୁଏ ଯେ ତାକୁ କାନ୍ଧରେ ବସେଇ ଘରକୁ ବୋହି ଆଣେ। ତାପରେ ସେ ସାଙ୍ଗସାଥି ଆଉ ପଡ଼ୋଶୀମାନଙ୍କୁ ଡାକି କହେ, କେଡ଼େ ଖୁସିର କଥା, ମୁଁ ହଜିଯାଇଥିବା ମେଣ୍ଢାଟି ପାଇଛି, ଆସ ଆମୋଦ ପ୍ରମୋଦ କରିବା। ମୁଁ ତୁମମାନଙ୍କୁ କହୁଛି, ସେହିପରି ଅନୁତାପ ଆବଶ୍ୟକ କରୁନଥିବା 99 ଧାର୍ମିକ ଲୋକମାନଙ୍କ ଅପେକ୍ଷା ଜଣେ ପାପୀ ମନ ଫେରିଲେ ଈଶ୍ୱର ଅଧିକ ଆନନ୍ଦିତ ହେବେ। ଯୀଶୁ 12 ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡାକି ନେଇ କହିଲେ, ଶୁଣ, ଆମେ ଜେରୁସାଲମକୁ ଯାଉଛୁ। ସେଠାରେ ଭାଓବାଦୀମାନେ ମନୁଷ୍ୟପୁତ୍ରଙ୍କ ବିଷୟରେ ଲେଖିଥିବା ପ୍ରତ୍ୟେକ ବିଷୟ ସଫଳ ହେବ। ତାଙ୍କୁ ଅଣହ୍ୟୁଦୀମାନଙ୍କ ହାତରେ ଛାଡ଼ି ଦିଆଯିବ, ସେମାନେ ତାଙ୍କୁ ପରିହାସ କରିବେ, ଅପମାନ ଦେବେ ଓ ତାଙ୍କ ଉପରେ ଛେପ ପକାଇବେ, ସେମାନେ ତାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, କିନ୍ତୁ ତିନି ଦିନ ପରେ ସେ ମୃତ୍ୟୁରୁ ପୁନରୁତ୍ଥିତ ହେବେ। କିନ୍ତୁ ଶିଷ୍ୟମାନେ ସେସବୁ କଥା ବୁଝିପାରିଲେ ନାହିଁ। କଥାଗୁଡ଼ିକର ଅର୍ଥ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା ଏବଂ ଯୀଶୁ କେଉଁ ବିଷୟ କହୁଥିଲେ ସେମାନେ ବୁଝିପାରିଲେ ନାହିଁ। ସେ ଜିତ ପର୍ବତ ପାଖରେ ଥିବା ବେଥଫାଗି ଓ ବେଥାନୀର ନିକଟବର୍ତ୍ତୀ ହେବା ପରେ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ, ତୁମମାନଙ୍କ ଆଗରେ ଥିବା ଗାଁକୁ ଯାଅ, ସେଠାରେ ପ୍ରବେଶ କରିବା ସମୟରେ ଯାହା ଉପରେ କେହି କେବେ ଚଢ଼ି ନେଇ ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ, ତାହାକୁ ଫିଟେଇ ଏଠାକୁ ଆଣ। କାହିଁକି ଏହାକୁ ଫିଟଉଛ ବୋଲି ଯଦି କେହି ତୁମକୁ ପଚାରେ, ତାକୁ କୁହ ଯେ ଗୁରୁଙ୍କର ଏହା ପ୍ରୟୋଜନ। ସେମାନେ ଯାଇ ଯୀଶୁ କହିବା ଅନୁସାରେ ସବୁ ବିଷୟ ଦେଖିଲେ। ସେମାନେ ଗଧଛୁଆକୁ ଫିଟଉଥିବା ସମୟରେ ତାହାର ମାଲିକ ସେମାନଙ୍କୁ ପଚାରିଲେ, କାହିଁକି ଏହାକୁ ଫିଟଉଛ? ସେମାନେ ଉତ୍ତର ଦେଲେ, ଏହା ଗୁରୁଙ୍କର ପ୍ରୟୋଜନ। ସେମାନେ ଗଧଛୁଆକୁ ଯୀଶୁଙ୍କ ପାଖକୁ ନେଲେ, ତାପରେ ନିଜ ନିଜର ଲୁଗା ବିଛେଇ ଯୀଶୁଙ୍କୁ ବସେଇଲେ। ସେ ଚଢ଼ି ଯାତ୍ରା କରିବାବେଳେ ଲୋକମାନେ ମଧ୍ୟ ରାସ୍ତାରେ ସେମାନଙ୍କ ଲୁଗା ବିଛେଇ ଦେଲେ। ସେମାନେ ଜେରୁସାଲମର ନିକଟବର୍ତ୍ତୀ ହେବା ସମୟରେ ଯେଉଁଠାରେ ରାସ୍ତାଟି ଜିତ ପର୍ବତ ଆଡ଼େ ଯାଇଥିଲା, ସେଇଠି ତାଙ୍କୁ ଅନୁଗମନ କରୁଥିବା ଏକ ମହାଜନତା ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ ଏବଂ ସେମାନେ ଯେଉଁ ମହତ୍ ବିଷୟ ସବୁ ଦେଖିଥିଲେ ସେଥିପାଇଁ ଉଚ୍ଚ ସ୍ୱରରେ ତାଙ୍କର ପ୍ରଶଂସା କରି କହିଲେ, ଯେଉଁ ରାଜା ପ୍ରଭୁଙ୍କ ନାମରେ ଆସୁଅଛନ୍ତି ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ, ସ୍ୱର୍ଗରେ ଶାନ୍ତି ଓ ଈଶ୍ୱରଙ୍କ ଗୌରବ ହେଉ। ତାପରେ ଲୋକଗହଳି ମଧ୍ୟରୁ କେତେକ ଫାରୁସୀ ଯୀଶୁଙ୍କ ସହିତ କଥାବାର୍ତ୍ତା କରି କହିଲେ, ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ତୁନି ହୋଇ ରହିବାକୁ ଆଦେଶ ଦିଅନ୍ତୁ। ଯୀଶୁ ଉତ୍ତର ଦେଲେ, ମୁଁ ତୁମମାନଙ୍କୁ କହୁଛି, ଯଦି ସେମାନେ ତୁନି ହେବେ ତାହେଲେ ପଥରଗୁଡ଼ାକ ଚିତ୍କାର କରି ଉଠିବେ। ସେ ନଗରର ନିକଟବର୍ତ୍ତୀ ହେବା ପରେ ତାକୁ ଦେଖି ବିଳାପ କରି କହିଲେ, ଶାନ୍ତି ପାଇଁ କ'ଣ ଆବଶ୍ୟକ ତାହା ଯଦି ତୁ ଆଜି ଜାଣିଥାନ୍ତୁ, କିନ୍ତୁ ବର୍ତ୍ତମାନ ତାହା ତୁ ଦେଖିପାରୁନୁ। ସମୟ ଆସିବ ଯେତେବେଳେ ତୋର ଶତ୍ରୁମାନେ ଚାରିପଟେ ବନ୍ଧ ବାନ୍ଧି ତତେ ଅବରୋଧ କରିବେ ଓ ଚାରିଆଡ଼ୁ ତୋ ଉପରକୁ ମାଡ଼ି ଆସିବେ। ସେମାନେ ତତେ ଓ ତୋର ପାଚେରି ମଧ୍ୟରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବେ। ସେମାନେ ଗୋଟିଏ ପଥର ସୁଦ୍ଧା ତା ସ୍ଥାନରେ ଛାଡ଼ିବେ ନାହିଁ, କାରଣ ଈଶ୍ୱର ଯେଉଁ ସମୟରେ ତତେ ରକ୍ଷା କରିବାକୁ ଆସିଥିଲେ ତୁ ସେହି ସମୟ ଜାଣିପାରିଲୁ ନାହିଁ। ତାପରେ ଯୀଶୁ ମନ୍ଦିରକୁ ଯାଇ ସେଠାରେ ବ୍ୟବସାୟ କରୁଥିବା ଲୋକଙ୍କୁ ତଡ଼ିଦେଇ କହିଲେ, ଧର୍ମଶାସ୍ତ୍ରରେ ଲେଖା ଅଛି ଯେ ଈଶ୍ୱର କହିଲେ, ଆମ ମନ୍ଦିରକୁ ପ୍ରାର୍ଥନାର ଗୃହ ବୋଲି କୁହାଯିବ, କିନ୍ତୁ ତୁମେମାନେ ଏହାକୁ ଚୋରମାନଙ୍କ ଲୁଚିବା ଗୁହାରେ ପରିଣତ କରିଛ। ପ୍ରତିଦିନ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିଲେ। ମୁଖ୍ୟ ଯାଜକ, ଧର୍ମଗୁରୁ ଓ ନେତାମାନେ ତାଙ୍କୁ ବଧ କରିବା ପାଇଁ ଉପାୟ ଖୋଜିଲେ, କିନ୍ତୁ ସେମାନେ ତାହା କରିବା ପାଇଁ କୌଣସି ଅବକାଶ ପାଇଲେ ନାହିଁ, କାରଣ ଲୋକମାନେ ତାଙ୍କ ଶିକ୍ଷାର ପ୍ରତ୍ୟେକ ଶବ୍ଦକୁ ମନ ଦେଇ ଶୁଣୁଥିଲେ। ନିସ୍ତାର ପର୍ବ ବା ଖମିର ଶୂନ୍ୟ ରୁଟି ପର୍ବର ସମୟ ନିକଟ ହୋଇ ଆସିଲା। ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଲୋକମାନଙ୍କୁ ଭୟ କରୁଥିଲେ, ତେଣୁ ସେମାନେ ଗୁପ୍ତରେ ଯୀଶୁଙ୍କୁ ବଧ କରିବାର ଉପାୟ ଖୋଜୁଥିଲେ। ଇତିମଧ୍ୟରେ ଜିହୁଦା ମନରେ ଶୈତାନ ପ୍ରବେଶ କଲା। ଜିହୁଦାର ଅନ୍ୟ ନାମ ଥିଲା ଇସ୍କାରିଓଥ ଓ ସେ ବାର ଶିଷ୍ୟଙ୍କ ମଧ୍ୟରୁ ଜଣେ। ସେ ମୁଖ୍ୟ ଯାଜକ ଓ ମନ୍ଦିର ମହାରକ୍ଷୀଙ୍କ ନିକଟକୁ ଯାଇ କିପରି ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବ ଏ ବିଷୟରେ ମନ୍ତ୍ରଣା କଲା। ସେମାନେ ଖୁସି ହୋଇ ତାକୁ ଟଙ୍କା ଦେବାକୁ ଚୁକ୍ତି କଲେ। ଯେହୁଦା ଏଥିରେ ରାଜି ହେଲା ଏବଂ ଲୋକଙ୍କ ଅଜ୍ଞାତରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରେଇଦେବାର ଗୋଟିଏ ଭଲ ସୁଯୋଗ ଖୋଜିବାକୁ ଲାଗିଲା। ଦୟାକରି କ୍ୟାସେଟ୍ଟିର ଅପରପାର୍ଶ୍ୱ ଶୁଣନ୍ତୁ। ଯୀଶୁ ନଗର ଛାଡ଼ି ତାଙ୍କର ଅଭ୍ୟାସ ଅନୁସାରେ ପ୍ରାର୍ଥନା କରିବା ପାଇଁ ଜିତ ପର୍ବତକୁ ଗଲେ ଓ ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଗଲେ। ସେ ସେହି ସ୍ଥାନରେ ପହଞ୍ଚି ସେମାନଙ୍କୁ କହିଲେ, ତୁମ୍ଭେମାନେ ପରୀକ୍ଷାରେ ନ ପଡ଼ିବାକୁ ପ୍ରାର୍ଥନା କର। ତାପରେ ସେ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗଲେ ଏବଂ ଆଣ୍ଠେଇ ପ୍ରାର୍ଥନା କଲେ। ସେ କହିଲେ, ପିତା, ଯଦି ତୁମର ଇଚ୍ଛା ଥାଏ ତେବେ ଏ ଦୁଃଖଦାୟକ ପାନପାତ୍ର ମୋଠାରୁ ଦୂର କର, କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମର ଇଚ୍ଛା ସଫଳ ହେଉ। ସ୍ୱର୍ଗରୁ ଜଣେ ଦୂତ ତାଙ୍କ ଆଗରେ ଉପସ୍ଥିତ ହେଲେ ଓ ତାଙ୍କୁ ଶକ୍ତି ପ୍ରଦାନ କଲେ। ଯୀଶୁ ମର୍ମାନ୍ତିକ ଦୁଃଖରେ ଆକୁଳ ହୋଇ ପ୍ରାର୍ଥନା କଲେ। ତାଙ୍କର ଶ୍ୱେଦବିନ୍ଦୁ ରକ୍ତ ଟୋପା ପରି ଭୂମିରେ ପଡ଼ିଲା। ପ୍ରାର୍ଥନାରୁ ଉଠି ସେ ଶିଷ୍ୟମାନଙ୍କ ନିକଟକୁ ଫେରିଆସି ସେମାନଙ୍କୁ ଦୁଃଖରେ ଶୋଇଥିବାର ଦେଖିଲେ। ସେମାନଙ୍କୁ କହିଲେ, ତୁମାନେ କାହିଁକି ଶୋଇଛ? ତୁମାନେ ପରୀକ୍ଷାରେ ନ ପଡ଼ିବା ଲାଗି ଉଠି ପ୍ରାର୍ଥନା କର। ଯୀଶୁ କଥା କହୁଥିବା ସମୟରେ ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଜିହୁଦା ଦଳେ ଲୋକଙ୍କୁ ନେଇ ସେଠାରେ ଆସି ପହଞ୍ଚିଲା। ସେ ଯୀଶୁଙ୍କୁ ଚୁମ୍ବନ ଦେବାକୁ ଆଗେଇ ଆସିଲା, କିନ୍ତୁ ଯୀଶୁ କହିଲେ, ଜିହୁଦା, ଚୁମ୍ବନ ଦେଇ ତୁମେ କ'ଣ ମନୁଷ୍ୟ ପୁତ୍ରଙ୍କୁ ଶତ୍ରୁହସ୍ତରେ ଧରିଦେବାକୁ ଯାଉଛ? ଯାହା ଘଟିବାକୁ ଯାଉଛି ତାହା ଦେଖି ଯୀଶୁଙ୍କ ସହିତ ଥିବା ଶିଷ୍ୟମାନେ ପଚାରିଲେ, ପ୍ରଭୁ, ଆମେ କ'ଣ ଖଣ୍ଡା ବାହାର କରିବା? ଏହା କହି ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଯାଜକଙ୍କ ଦାସର ଡାହାଣ କାନ କାଟି ପକାଇଲା, କିନ୍ତୁ ଯୀଶୁ କହିଲେ, ବନ୍ଦ କର। ସେ ସଙ୍ଗେ ସଙ୍ଗେ ଲୋକଟିର କାନକୁ ଛୁଇଁ ତାକୁ ସୁସ୍ଥ କଲେ। ତାପରେ ଯୀଶୁ ତାଙ୍କୁ ଧରିବା ପାଇଁ ଆସିଥିବା ମୁଖ୍ୟ ଯାଜକ, ମନ୍ଦିର ମହାରକ୍ଷୀ ଓ ଧର୍ମ ନେତାମାନଙ୍କୁ କହିଲେ, ମୁଁ କ'ଣ ଜଣେ ଦସ୍ୟୁ ଯେ ତୁମେ ଖଣ୍ଡା ଓ ବାଡ଼ି ନେଇ ଆସିଛ? ମୁଁ ପ୍ରତିଦିନ ତୁମମାନଙ୍କ ସହିତ ମନ୍ଦିରରେ ଥିଲି, କିନ୍ତୁ ତୁମମାନେ ସେତେବେଳେ ମୋତେ ଧରିଲ ନାହିଁ। ଏଇକ୍ଷଣି ତୁମମାନଙ୍କର ସମୟ ଆସିଛି, କାରଣ
ବର୍ତ୍ତମାନ ଅନ୍ଧକାରର ରାଜତ୍ୱ। ସେମାନେ ଯୀଶୁଙ୍କୁ ଗିରଫ କରି ତାଙ୍କୁ ପ୍ରଧାନ ଯାଜକଙ୍କ ଘରକୁ ନେଇଗଲେ। ପ୍ରହରୀମାନେ ଯୀଶୁଙ୍କୁ ଥଟ୍ଟା ପରିହାସ କରି ମାଡ଼ ମାରିଲେ। ସେମାନେ ତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାଙ୍କୁ ପଚାରିଲେ, ତତେ କିଏ ମାରିଲା, ଅନୁମାନ କର। ସେମାନେ ତାଙ୍କୁ ଏହିପରି ଅନେକ ଅପମାନ ଦେଲେ। ସକାଳ ହେବା ପରେ ଧର୍ମନେତା, ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଏକତ୍ର ହେଲେ ଏବଂ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ନିଆଗଲା। ସେମାନେ କହିଲେ, ଆମକୁ କୁହ, ତୁମେ କ'ଣ ମସିହ? ସେ ଉତ୍ତର ଦେଲେ, ମୁଁ ଯଦି ତୁମମାନଙ୍କୁ କୁହେ, ତୁମେ ମୋ କଥା ବିଶ୍ୱାସ କରିବ ନାହିଁ, ଆଉ ମୁଁ ଯଦି ତୁମକୁ ଗୋଟିଏ ପ୍ରଶ୍ନ ପଚାରେ, ତୁମମାନେ ଉତ୍ତର ଦେବ ନାହିଁ। କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ସର୍ବଶକ୍ତିମାନ ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ। ସେମାନେ ସମସ୍ତେ କହିଲେ, ତୁମେ ତେବେ କ'ଣ ଈଶ୍ୱରଙ୍କ ପୁତ୍ର? ସେ ସେମାନଙ୍କୁ ଉତ୍ତର ଦେଲେ, ମୁଁ ସେଇ ବୋଲି ତୁମମାନେ ତ କହୁଛ। ସେମାନେ କହିଲେ, ଆମର ଆଉ କୌଣସି ସାକ୍ଷୀର ପ୍ରୟୋଜନ ନାହିଁ, ସେ ଯାହା କହିଛି ଆମେ ନିଜେ ତାହା ଶୁଣିଛୁ। ସେମାନେ ସମସ୍ତେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଧରିନେଲେ। ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତଉଥିବାରୁ ଓ ନିଜକୁ ମସିହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ। ପିଲା ତ ତାଙ୍କୁ ପଚାରିଲେ, ତୁମେ କ'ଣ ଜିହୁଦୀମାନଙ୍କର ରାଜା? ଯୀଶୁ ଉତ୍ତର ଦେଲେ, ତୁମେ ତ କହୁଛ। ତାପରେ ପିଲା ତ ମୁଖ୍ୟ ଯାଜକ ଓ ଜନତାକୁ କହିଲେ, ଏ ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉନାହିଁ। କିନ୍ତୁ ସେମାନେ ବାରମ୍ବାର ଜୋର ଦେଇ କହିଲେ, ତାହାର ଶିକ୍ଷା ଦ୍ୱାରା ସେ ସମଗ୍ର ଜିହୁଦାର ଲୋକମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି। ସେ ତାହା ଗାଲିଲିରେ ଆରମ୍ଭ କଲା ଓ ବର୍ତ୍ତମାନ ଏଠାକୁ ଆସିଛି। ପିଲା ତ ଏକଥା ଶୁଣି ପଚାରିଲେ, ଏ କ'ଣ ଜଣେ ଗାଲିଲିୟ ଲୋକ? ଯୀଶୁ ହେରୋଦଙ୍କ ଦ୍ୱାରା ଶାସିତ ଗାଲିଲି ଅଞ୍ଚଳରୁ ଆସିଛନ୍ତି ବୋଲି ଜାଣି ପିଲା ତ ତାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ। ହେରୋଦ ମଧ୍ୟ ସେହି ସମୟରେ ଜେରୁସାଲାମରେ ଥିଲେ। ସେ ଯୀଶୁଙ୍କୁ ଦେଖି ଅତି ଆନନ୍ଦିତ ହେଲେ, କାରଣ ସେ ତାଙ୍କ ବିଷୟରେ ଶୁଣିଥିଲେ। ଯୀଶୁଙ୍କ କୌଣସି ଅଲୌକିକ କାର୍ଯ୍ୟ ଦେଖିବାକୁ ତାଙ୍କର ଆଶା ଥିଲା। ତେଣୁ ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଚାରିଲେ, କିନ୍ତୁ ଯୀଶୁ କୌଣସି ଉତ୍ତର ଦେଲେ ନାହିଁ। ମୁଖ୍ୟ ଯାଜକ ଧର୍ମଗୁରୁମାନେ ଆଗେଇ ଆସି ଯୀଶୁଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ କଲେ। ହେରୋଦ ଓ ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରି ତାଚ୍ଛଲ୍ୟ କଲେ। ତାପରେ ସେମାନେ ତାଙ୍କୁ ଚକଚକିଆ ବସ୍ତ୍ର ପିନ୍ଧେଇ ଆଉଥରେ ପିଲାତଙ୍କ ନିକଟକୁ ପଠାଇଦେଲେ। ସେହିଦିନ ହେରୋଦ ଓ ପିଲାତଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା। ଏଥିପୂର୍ବରୁ ସେମାନେ ଶତ୍ରୁ ଥିଲେ। ପିଲାତ ମୁଖ୍ୟ ଯାଜକ, ଧର୍ମନେତା ଓ ଲୋକମାନଙ୍କୁ ଏକତ୍ର ଡାକି ପଚାରିଲେ, ତୁମେ ଏହି ଲୋକକୁ ମୋ ନିକଟକୁ ଆଣିଛ ଓ ସେ ଜନତାକୁ ବିଭ୍ରାନ୍ତ କରୁଥିଲା ବୋଲି କହୁଛ? ମୁଁ ତାକୁ ପରୀକ୍ଷା କଲି, କିନ୍ତୁ ତୁମେ ଅଭିଯୋଗ କରିଥିବା କୌଣସି ଦୋଷ ତାଠାରେ ପାଉନାହିଁ। ହେରୋଦ ମଧ୍ୟ ତା'ର କୌଣସି ଦୋଷ ପାଇନାହାନ୍ତି, ତେଣୁ ସେ ତାକୁ ମୋ ନିକଟକୁ ପଠାଇ ଦେଇଛନ୍ତି। ମୃତ୍ୟୁଦଣ୍ଡ ଭୋଗିବା ଭଳି ଏ ଲୋକ କୌଣସି ଦୋଷ କରିନାହିଁ, ତେଣୁ ମୁଁ ତାକୁ କରୋଡ଼ା ମାଡ଼ ଦେଇ ଛାଡ଼ିଦେବି। ସମଗ୍ର ଜନତା ଚିତ୍କାର କରି କହିଲେ, ତାକୁ ବଧ କର, ଆମ ପାଇଁ ବାରବାକୁ ମୁକ୍ତ କର। ପିଲା ତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ଲୋକମାନଙ୍କୁ ଆଉଥରେ ବୁଝାଇଲେ, କିନ୍ତୁ ସେମାନେ ଚିତ୍କାର କରି କହିଲେ, ତାକୁ କ୍ରୁଶରେ ଚଢ଼ାଓ, ତାକୁ କ୍ରୁଶରେ ଚଢ଼ାଓ। ପିଲା ତ ତୃତୀୟ ଥର ସେମାନଙ୍କୁ କହିଲେ, କିନ୍ତୁ ସେ କି ଦୋଷ କରିଛି? ସେ ମୃତ୍ୟୁ ଭୋଗିବା ଭଳି କୌଣସି କାର୍ଯ୍ୟ କରିଥିବା ମୁଁ ଦେଖିନାହିଁ, ମୁଁ ତାକୁ କରୋଡ଼ା ପ୍ରହାର କରି ଛାଡ଼ିଦେବି। କିନ୍ତୁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସେମାନେ ଖୁବ୍ ଜୋରରେ ଚିତ୍କାର କଲେ। ଶେଷରେ ସେମାନଙ୍କ ଚିତ୍କାରର ଜୟ ହେଲା। ପିଲା ତ ସେମାନଙ୍କ ଇଚ୍ଛା ଅନୁଯାୟୀ ଯୀଶୁଙ୍କ ପ୍ରତି ମୃତ୍ୟୁ ଦଣ୍ଡାଦେଶ ଦେଲେ ଓ ସେମାନଙ୍କ ଦାବି ପୂରଣ ଲାଗି ବିଦ୍ରୋହୀ ଓ ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ହୋଇଥିବା ଲୋକଟିକୁ ମୁକ୍ତ କରିଦେଲେ। ପୁଣି ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସେମାନଙ୍କ ହାତରେ ସମର୍ପଣ କଲେ। ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ ଯୀଶୁଙ୍କ ସହିତ ମୃତ୍ୟୁଦଣ୍ଡ ଭୋଗ କରିବା ପାଇଁ ନିଆଗଲା। ସେମାନେ ସମସ୍ତେ ଖପୁରୀ ସ୍ଥାନ ନାମକ ସ୍ଥାନରେ ପହଞ୍ଚିବା ପରେ ଯୀଶୁଙ୍କୁ ସେଠାରେ କ୍ରୁଶବିଦ୍ଧ କରାଗଲା ଏବଂ ଦୁଇଜଣ ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ଡାହାଣ ପାଖରେ ଓ ଅନ୍ୟ ଜଣଙ୍କୁ ତାଙ୍କର ବାମ ପାଖରେ କ୍ରୁଶବିଦ୍ଧ କରାଗଲା। ଯୀଶୁ କହିଲେ, ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଛନ୍ତି ଜାଣନ୍ତି ନାହିଁ। ସେମାନେ ଗୁଳିବାଣ୍ଟ କରି ତାଙ୍କର ପୋଷାକ ଭାଗ କଲେ। ଲୋକମାନେ ସେଠାରେ ଏସବୁ ଦେଖୁଥିଲେ। ଇହୁଦୀ ନେତାମାନେ ବିଦ୍ରୁପ କରି କହିଲେ, ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା, ଯଦି ସେ ଈଶ୍ୱରଙ୍କ ମନୋନୀତ ମସିହ, ତେବେ ସେ ନିଜକୁ ରକ୍ଷା କରୁ। ସୈନ୍ୟମାନେ ମଧ୍ୟ ତାଙ୍କୁ ପରିହାସ କଲେ। ସେମାନେ ତାଙ୍କ ପାଖକୁ ଆସି ତାଙ୍କୁ ଅମ୍ଳରସ ଯାଚି କହିଲେ, ତୁମେ ଯଦି ଇହୁଦୀମାନଙ୍କ ରାଜା, ତେବେ ନିଜକୁ ରକ୍ଷା କର। ତାଙ୍କ ମସ୍ତକର ଉର୍ଦ୍ଧ୍ୱରେ ଏକ ବିଜ୍ଞପ୍ତି ଝୁଲେଇ ଦିଆଯାଇଥିଲା। ସେଥିରେ ଲେଖାଯାଇଥିଲା, ଇଏ ଇହୁଦୀମାନଙ୍କ ରାଜା। କୃଷରେ ଟଙ୍ଗା ହୋଇଥିବା ଅପରାଧୀମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଅପମାନ ଦେଇ କହିଲା, ତୁମେ କ'ଣ ମସିହ ନୁହଁ? ନିଜକୁ ଆଉ ଆମକୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାକୁ ଅନୁଯୋଗ କରି କହିଲା, ତୁ କ'ଣ ଈଶ୍ୱରଙ୍କୁ ଭୟ କରୁନୁ? ସେ ଯେଉଁ ଦଣ୍ଡ ପାଉଛନ୍ତି, ତୁ ମଧ୍ୟ ଠିକ୍ ସେହି ଦଣ୍ଡ ଭୋଗୁଛୁ। ଅବଶ୍ୟ ଆମ ପକ୍ଷେ ଏହା ଯଥାର୍ଥ, କାରଣ ଆମେ ଯାହା କରିଥିଲୁ ତାହାର ସମୁଚିତ ଦଣ୍ଡ ଭୋଗୁଛୁ, କିନ୍ତୁ ସେ କୌଣସି ଦୋଷ କରିନାହାନ୍ତି। ପୁଣି ସେ ଯୀଶୁଙ୍କୁ କହିଲା, ଯୀଶୁ, ଆପଣ ଯେତେବେଳେ ନିଜ ରାଜ୍ୟରେ ପ୍ରବେଶ କରିବେ, ଦୟାକରି ମୋତେ ସ୍ମରଣ କରିବେ। ଯୀଶୁ ତାକୁ କହିଲେ, ମୁଁ ତୁମକୁ ନିଶ୍ଚିତ ଭାବେ କହୁଛି, ଆଜି ତୁମେ ମୋ ସଙ୍ଗେ ସ୍ୱର୍ଗୋଦ୍ୟାନରେ ପ୍ରବେଶ କରିବ। ପ୍ରାୟ ମଧ୍ୟାହ୍ନ 12 ଘଣ୍ଟା ସମୟରେ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ସମଗ୍ର ଦେଶରେ ଅପରାହ୍ନ 3 ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର ଘଟିଗଲା ଏବଂ ମନ୍ଦିରରେ ଝୁଲିଥିବା ବିଚ୍ଛେଦ ବରଦା ଚିରି 2 ଖଣ୍ଡ ହୋଇଗଲା। ଯୀଶୁ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ, ପିତା, ତୁମ ହାତରେ ମୁଁ ମୋର ଆତ୍ମାକୁ ସମର୍ପଣ କରୁଛି। ସେ ଏହା କହି ପ୍ରାଣତ୍ୟାଗ କଲେ। ସେନାଧ୍ୟକ୍ଷ ଏହି ଘଟଣା ଦେଖି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, ପ୍ରକୃତରେ ଇଏ ଜଣେ ମହାଧାର୍ମିକ ବ୍ୟକ୍ତି ଥିଲେ। ସେଠାରେ ରୁଣ୍ଡ ହୋଇଥିବା ଲୋକମାନେ ସମସ୍ତେ ଏହି ଘଟଣା ଦେଖି ଦୁଃଖରେ ଅଭିଭୂତ ହେଲେ ଓ ବକ୍ଷାଘାତ କରି ଗୃହକୁ ଫେରିଗଲେ। ଗାଲିଲିରୁ ଯୀଶୁଙ୍କର ଅନୁଗମନ କରୁଥିବା ସ୍ତ୍ରୀ ଲୋକମାନେ ଓ ତାଙ୍କ ପରିଚିତ ଅନ୍ୟ ସମସ୍ତେ ଅଳ୍ପ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ। ଯିହୁଦାର ଅରିମଥିୟ ନାମକ ଗ୍ରାମର ଜୋସେଫ ବୋଲି ଜଣେ ଲୋକ ଥିଲା। ସେ ଜଣେ ଧାର୍ମିକ ଓ ସମ୍ମାନସ୍ପଦ ଲୋକ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ। ମହାସଭାର ଜଣେ ସଭ୍ୟ ଥିଲେ ସୁଦ୍ଧା ସେମାନଙ୍କର ନିଷ୍ପତ୍ତି ଓ କାର୍ଯ୍ୟ ସହିତ ଏକମତ ନଥିଲେ। ସେ ପିଲାତଙ୍କ ସମ୍ମୁଖକୁ ଯାଇ ଯୀଶୁଙ୍କର ମୃତ ଶରୀର ମାଗିଲେ। ତାପରେ ଯୀଶୁଙ୍କ ଶରୀରକୁ ଓହ୍ଲେଇ ଆଣି ଗୋଟିଏ ସୂକ୍ଷ୍ମ ଚାଦରରେ ଗୁଡ଼େଇଦେଲେ ଏବଂ ପାହାଡ଼ରେ ଖୋଳାଯାଇଥିବା ଏକ ଅବ୍ୟବହୃତ ସମାଧି ମଧ୍ୟରେ ତାକୁ ରଖିଲେ। ସେଦିନ ଶୁକ୍ରବାର ଥିଲା, ବିଶ୍ରାମବାରର ଆରମ୍ଭ ସମୟ। ଯୀଶୁଙ୍କୁ ଅନୁଗମନ କରିଥିବା ଗାଲିଲିର ସ୍ତ୍ରୀ ଲୋକମାନେ ଯୋସେଫଙ୍କ ସହିତ ସମାଧିକୁ ଯାଇ ଯୀଶୁଙ୍କ ଶରୀରକୁ ସେଥିରେ କିପରି ରଖାଗଲା ତାହା ଦେଖିଲେ। ତାପରେ ସେମାନେ ଘରକୁ ଫେରିଯାଇ ମୃତଦେହରେ ମଖାଇବା ପାଇଁ ସୁଗନ୍ଧ ଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ। କିନ୍ତୁ ବ୍ୟବସ୍ଥା ଅନୁସାରେ ସେହିଦିନ ବିଶ୍ରାମବାର ଥିବାରୁ ସେମାନେ ବିଶ୍ରାମ କଲେ। ରବିବାର ଦିନ ପାହାନ୍ତା ସମୟରେ ସ୍ତ୍ରୀ ଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧି ଦ୍ରବ୍ୟ ନେଇ ସମାଧିକୁ ଗଲେ। ସେମାନେ ସମାଧି ମୁହଁରେ ଥିବା ପଥରଟି ଗଡ଼ିଯାଇଥିବାର ଦେଖିଲେ, କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ। ସେମାନେ ଏ ବିଷୟରେ ହତବୁଦ୍ଧି ହୋଇ ଠିଆ ହୋଇଥିବା ସମୟରେ ହଠାତ୍ ଉଜ୍ଜଳ ଶୁଭ୍ର ବସ୍ତ୍ର ପରିହିତ 2 ଜଣ ବ୍ୟକ୍ତି ସେମାନଙ୍କ ପାଖରେ ଆସି ଠିଆ ହେଲେ। ଭୟଭୀତ ହୋଇ ସ୍ତ୍ରୀ ଲୋକମାନେ ନତମସ୍ତକ ହୋଇ ଠିଆ ହେଲେ। ଦିବ୍ୟ ପୁରୁଷମାନେ ସେମାନଙ୍କୁ କହିଲେ, ଯିଏ ଜୀବିତ ତୁମାନେ ତାଙ୍କୁ ମୃତମାନଙ୍କ ମଧ୍ୟରେ କାହିଁକି ଖୋଜୁଛ? ସେ ଏଠାରେ ନାହାନ୍ତି, ସେ ପୁନରୁତ୍ଥିତ। ଗାଲିଲିରେ ଥିବା ସମୟରେ ତୁମମାନଙ୍କୁ ଯାହା କହିଥିଲେ ସ୍ମରଣ କର। ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେବେ, ତାଙ୍କୁ କ୍ରୁଶବିଦ୍ଧ କରାଯିବ, କିନ୍ତୁ ତୃତୀୟ ଦିବସରେ ସେ ପୁନରୁତ୍ଥିତ ହେବେ। ସ୍ତ୍ରୀ ଲୋକମାନେ ସେ କଥା ସ୍ମରଣ କଲେ। ସମାଧିରୁ ଫେରିଯାଇ 11 ଜଣ ଶିଷ୍ୟ ଓ ଅନ୍ୟମାନଙ୍କୁ ଏ ବିଷୟରେ ଜଣାଇଲେ। ଯେଉଁ ସ୍ତ୍ରୀ ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କୁ ଏସବୁ ବିଷୟ ଜଣାଇଲେ ସେମାନେ ହେଉଛନ୍ତି ମଗଦଲିନ ମରିୟମ, ଜୋହାନା, ଜାକୁବଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ। କିନ୍ତୁ ପ୍ରେରିତ ଶିଷ୍ୟମାନେ ଭାବିଲେ ଯେ ଏସବୁ ସ୍ତ୍ରୀ ଲୋକମାନଙ୍କର କପୋଳକଳ୍ପିତ କଥା, ତେଣୁ ସେମାନେ ବିଶ୍ୱାସ କଲେ ନାହିଁ। କିନ୍ତୁ ପିତର ଉଠିପଡ଼ି ସମାଧି ନିକଟକୁ ଦୌଡ଼ିଲେ। ସେ ନଈପଡ଼ି ଦେଖିଲେ ଯେ ଗୁଡ଼ା ହୋଇଥିବା ପତଳା ଚାଦର ଛଡ଼ା ଆଉ କିଛି ନାହିଁ। ସେ ସେହି ଘଟଣାରେ ଆଚମ୍ବିତ ହୋଇ ଘରକୁ ଫେରିଗଲେ। ସେତେବେଳେ ସେ ଜୀବିତ ଥିଲେ। ଏହା ପ୍ରମାଣ କରିବା ପାଇଁ ଓ ଶିଷ୍ୟମାନଙ୍କ ସନ୍ଦେହ ଦୂର କରିବା ପାଇଁ ସେ ତାଙ୍କର ମୃତ୍ୟୁ ପରେ 40 ଦିନ ପର୍ଯ୍ୟନ୍ତ ଅନେକ ଥର ସେମାନଙ୍କୁ ଦର୍ଶନ ଦେଇଥିଲେ। ସେମାନେ ଯୀଶୁଙ୍କୁ ଦେଖିଥିଲେ ଓ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବୁଝାଇଥିଲେ। ସେମାନେ ଏକତ୍ରିତ ଥିବା ସମୟରେ ଯୀଶୁ ସେମାନଙ୍କୁ ଏହି ଆଜ୍ଞା ଦେଲେ, ଜେରୁସାଲମ ପରିତ୍ୟାଗ କର ନାହିଁ, ପିତା ତୁମମାନଙ୍କୁ ଯାହା ପ୍ରଦାନ କରିବ ବୋଲି ପ୍ରତିଜ୍ଞା କରିଛନ୍ତି, ଏବଂ ଯେଉଁ ଦାନ ବିଷୟରେ ମୁଁ ତୁମମାନଙ୍କୁ କହିଥିଲି ତାହା ପାଇବା ପର୍ଯ୍ୟନ୍ତ ଅପେକ୍ଷା କର। ଯୋହନ ଜଳରେ ଦୀକ୍ଷିତ କରାଇଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ର ଆତ୍ମାରେ ଦୀକ୍ଷିତ ହେବ। ଦିନେ ପ୍ରେରିତ ଶିଷ୍ୟମାନେ ଏକତ୍ର ଥିବାବେଳେ ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଆପଣ କ'ଣ ବର୍ତ୍ତମାନ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇଦେବେ? ଯୀଶୁ କହିଲେ, ସମୟ ଓ ମୁହୂର୍ତ୍ତକୁ ମୋ ପିତା ତାଙ୍କ କର୍ତ୍ତୃତ୍ୱାଧୀନ କରି ରଖିଛନ୍ତି, ଏସବୁ କେବେ ଘଟିବ ତୁମମାନଙ୍କ ଜାଣିବା ଆବଶ୍ୟକ ନାହିଁ, କିନ୍ତୁ ତୁମମାନଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ ତୁମମାନେ ଶକ୍ତିରେ ପୂର୍ଣ୍ଣ ହେବ, ଏବଂ ଜେରୁସାଲମ, ଜିହୁଦା ଓ ସମୀରଣ ଓ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ମୋ ପାଇଁ ତୁମମାନେ ସାକ୍ଷୀ ହେବ। ଏହା କହିବା ପରେ ଯୀଶୁଙ୍କୁ ସ୍ୱର୍ଗକୁ ନୀତ ହେବା ସେମାନେ ଦେଖିଲେ, ଏବଂ ଖଣ୍ଡେ ମେଘର ଅନ୍ତରାଳରେ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେ ଉର୍ଦ୍ଧ୍ୱକୁ ଯିବା ପରେ ମଧ୍ୟ ସେମାନେ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁ ରହିଥିଲେ। ଶୁଭ୍ର ବସ୍ତ୍ର ପରିହିତ ଦୁଇ ବ୍ୟକ୍ତି ହଠାତ୍ ସେମାନଙ୍କ ପାଖରେ ଆସି ଠିଆ ହୋଇ କହିଲେ, ହେ ଗାଲିଲିୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମମାନଙ୍କ ନିକଟରୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି, କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରିଆସିବେ।
ଯେତେବେଳେ ପ୍ରତିଜ୍ଞାତ ପବିତ୍ର ଆତ୍ମା ଶିଷ୍ୟମାନଙ୍କ ଉପରକୁ ଅବତରଣ କଲେ, ସେମାନେ ଅତି ନିର୍ଭୀକ ଭାବରେ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ତାତ୍ପର୍ଯ୍ୟ ଘୋଷଣା କରିବାକୁ ଲାଗିଲେ। ସେହି ସମୟରେ ପିତର ଯାହା ସବୁ କହିଥିଲେ ତାର କିୟଦାଂଶ ଶୁଣନ୍ତୁ।
ଅତେବ ଇସ୍ରାଏଲୀୟମାନେ ସମସ୍ତେ ନିଶ୍ଚିତ ଭାବେ ଜାଣନ୍ତୁ ଯେ ଏଇ ଯେଉଁ ଯୀଶୁକୁ ତୁମମାନେ କୃଷାର୍ପିତ କରିଛ, ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସିହ କରିଛନ୍ତି। ଲୋକମାନେ ଏହି କଥା ସବୁ ଶୁଣି ଅତ୍ୟନ୍ତ ଉଦ୍ବିଗ୍ନ ହେଲେ, ଏବଂ ପିତର ଓ ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କୁ ପଚାରିଲେ, ଭାଇମାନେ, ଆମମାନେ କ'ଣ କରିବା? ପିତର ସେମାନଙ୍କୁ ଉତ୍ତର ଦେଲେ, ତୁମମାନେ ପ୍ରତ୍ୟେକ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର, ତାହେଲେ ତୁମେମାନେ ଈଶ୍ୱରଙ୍କ ଦାନ ପବିତ୍ର ଆତ୍ମାଙ୍କୁ ପାଇବ, କାରଣ ଈଶ୍ୱରଙ୍କ ପ୍ରତିଜ୍ଞା ତୁମମାନଙ୍କ ପ୍ରତି, ତୁମ ସନ୍ତାନମାନଙ୍କ ପ୍ରତି ଓ ଈଶ୍ୱରଙ୍କ ଦ୍ୱାରା ଆହୁତ ଦୂରଦୂରାନ୍ତରେ ଥିବା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।
ଯୀଶୁ ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିଥିଲେ ଓ ରୋମାଞ୍ଚକର ଶିକ୍ଷା ପ୍ରଦାନ କରିଥିଲେ, ସେ ବିଷୟରେ ଅନେକ କଥା ଲୁକ ତାଙ୍କ ପୁସ୍ତକରେ ଲେଖିଛନ୍ତି, କିନ୍ତୁ ସେସବୁ ଏହି ଟେପ୍ରେ ରେକର୍ଡ କରିବା ସମ୍ଭବପର ନୁହେଁ। ଏଥିରେ କେବଳ କେତୋଟି ମନୋନୀତ ଶାସ୍ତ୍ରାଂଶ ଦିଆଯାଇଛି, ଯେପରିକି ଶୈତାନ, ପାପ ଓ ମୃତ୍ୟୁ ଉପରେ ଯୀଶୁଙ୍କର କି ଶକ୍ତି ରହିଛି ତାହା ଆମେ ଜାଣିପାରିବୁ ଏବଂ ଈଶ୍ୱରଙ୍କ ପରିତ୍ରାଣର ଯୋଜନାକୁ ବୁଝିପାରିବୁ। ଈଶ୍ୱର ଯୀଶୁଙ୍କ ଦ୍ୱାରା ଯେଉଁ ସମସ୍ତ କାର୍ଯ୍ୟ ସାଧନ କରିଛନ୍ତି ବୋଲି ଲୁକ ତାଙ୍କ ପୁସ୍ତକରେ ଲେଖିଛନ୍ତି, ଯୋହନ ତାଙ୍କ ଲିଖିତ ପୁସ୍ତକର 3 ଅଧ୍ୟାୟର 16 ଓ 17 ପଦରେ ତାର ସାରାଂଶ ଏହିପରି ଭାବେ ଲେଖନ୍ତି,
ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। ଈଶ୍ୱର ତାଙ୍କ ପୁତ୍ରଙ୍କୁ ଜଗତର ବିଚାରକର୍ତ୍ତା ରୂପେ ପଠାଇ ନାହାନ୍ତି, କିନ୍ତୁ ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ପଠାଇଛନ୍ତି।
ରୋମିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ନାମକ ନୂତନ ନିୟମର ଅନ୍ୟ ଏକ ପୁସ୍ତକରେ ଲେଖାଯାଏ କିପରି ଈଶ୍ୱରଙ୍କର ଅଭିଷିକ୍ତ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରେ ନିଜର ଜୀବନ ସମର୍ପଣ କଲେ ଆମ୍ଭେମାନେ ଈଶ୍ୱରଙ୍କର ସହିତ ମିଳିତ ହେଉ। ସେହି ପୁସ୍ତକରୁ ଉଦ୍ଧୃତ ଏକ ଅଂଶ ଶୁଣନ୍ତୁ।
ଯଦି ଯୀଶୁଙ୍କୁ ପ୍ରଭୁ ବୋଲି ମୁଖରେ ସ୍ୱୀକାର କର ଓ ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କର, ତାହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ। ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରୁ ଓ ମୁଖରେ ସ୍ୱୀକାର କରିବା ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇପାରୁ।